नमो भगवती वासुदेवाय ଟ୍ରାନ୍ସଲେସନ୍ ବାଇ ଶ୍ରୀଲ ପ୍ରଭୁପାଦ ସ୍ୱୟଂ ଭଗବାନ କହୁଛନ୍ତି ଏଇ ବ୍ରହ୍ମାଣ୍ଡରେ ଭଗବାନ ତାଙ୍କର ପରମାତ୍ମା ପ୍ରକାଶ ରୂପରେ ସର୍ବତ୍ର ବିଦ୍ୟମାନ ଅଛନ୍ତି। ସଜୀବ ହଉ ନିର୍ଜୀବ ହଉ ସବୁ ସର୍ବତ୍ର ବିଦ୍ୟମାନ ଅଛନ୍ତି। ତେଣୁ ଯାହା ନିର୍ଦ୍ଧାରିତ ହୋଇଛି କୌଣସି ବ୍ୟକ୍ତି ବିଶେଷଙ୍କ ପ୍ରତି ଆଜି ପ୍ରତି ତାହା ସେ ଗ୍ରହଣ କରିବା ଉଚିତ। ଅନ୍ୟର ଭାଗ ଅଂଶ ଗ୍ରହଣକୁ ଗ୍ରହଣ କରିବା ଉଚିତ ନୁହେଁ ହେଲା ଶ୍ଳୋକର ଅର୍ଥ। କ'ଣ ପାଇଛି ଲୋକ ଭାଷ୍ୟ ଦେଇ ଆପଣ ଆମର ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦେ ଶ୍ରୀ ଭକ୍ତିବେଦାନ ସ୍ୱାମୀ ଗୋପାଳଜୀ ମହାରାଜ କହୁଛନ୍ତି ଯେ ସ୍ୱାମୀ ବାବୁ ମନ ଏଠି ଯେଉଁ କଥା କହୁଛନ୍ତି ବା ଉପଦେଶ ଦେଉଛନ୍ତି ଭଗବାନଙ୍କ ସମ୍ବନ୍ଧରେ କହୁଛନ୍ତି ତାହା ତାଙ୍କର ପୁତ୍ର ପ୍ରପୁତ୍ର ଇତ୍ୟାଦି ସମସ୍ତଙ୍କ ପାଇଁ ତାଙ୍କ ବଂଶରେ ଯିଏ ଆସୁଛନ୍ତି ସେ କହୁଛନ୍ତି ସେ କହୁଛନ୍ତି ଏ ଇଦମ୍ ବିଶ୍ୱ ଏ ବିଶ୍ୱ ବ୍ରହ୍ମାଣ୍ଡ ଏସବୁ ଭଗବାନଙ୍କ ସମ୍ପତ୍ତି। ମନଙ୍କର ଯେଉଁ ଉପଦେଶ ତାହା ଯେ କେବଳ ତାଙ୍କର ପୁତ୍ର ପ୍ରପୁତ୍ର ମାନଙ୍କ ପ୍ରତି ତା ନୁହେଁ ସମସ୍ତ ମାନବ ସମାଜ ପ୍ରତି। ମାନବ ଶବ୍ଦ ବା ମନୁଷ୍ୟ ଶବ୍ଦ ଉତ୍ପନ୍ନ ହେଉଛି ମନୁ ଶବ୍ଦ ତେଣୁ ମାନବ ସମାଜର ସମସ୍ତ ସଭ୍ୟ ସମସ୍ତେ ସେ ମୂଳ ମନଙ୍କ ଠାରୁ ଆସୁଛନ୍ତି ତାଙ୍କର ବଂଶଧର। ମନଙ୍କ କଥା ମଧ୍ୟ ଶ୍ରୀମଦ୍ ଭାଗବତ ବା ଭଗବତ ଗୀତା ଚତୁର୍ଧ୍ୟାରେ କୁହାଯାଇଛି। ଭଗବାନ କହିଛନ୍ତି ଇମଂ ବିବସ୍ୱତି ଯୋଗମ ପ୍ରୋକ୍ତମାନ ହୋମବ୍ୟମ ବିବସ୍ୱାନ ମନବିପ୍ରାହ ମନ ରିଖାକୁ ଅବ୍ରବୀତ। ଚତୁର୍ଥ ଅଧ୍ୟାୟ ପ୍ରଥମ ଶ୍ଳୋକରେ କଥା ଭଗବାନ କହୁଛନ୍ତି ମୁଁ ଏ ଯେ ଯୋଗ ବା ବିଜ୍ଞାନ ଅର୍ଜୁନ କହୁଛନ୍ତି କହୁଛି ତାହା ବହୁ ପ୍ରକାରରେ ମୁଁ ବିବସ୍ୱାନ ସୂର୍ଯ୍ୟଦେବଙ୍କୁ କହିଥିଲି। ବିବସ୍ୱାନ ମନକୁ କହିଲେ ଯେଉଁ ମନ ହେଉଛନ୍ତି ମାନବ ଜାତିର ପିତା ଏବଂ ମନ ଇଖାକୁ କହିଲେ ସ୍ୱୟଂଭୁ ମନ ଆଣ୍ଡ ବୈବସ୍ୱତ ମନ ଆର୍ ସିମିଲାର ଡ୍ୟୁଟିଜ୍। ସ୍ୱୟଂଭୁ ମନ ଆଉ ବୈବସ୍ୱତ ମନଙ୍କର କାର୍ଯ୍ୟ ସମାନ। ବୈବସ୍ୱତ ମନ ମଧ୍ୟ ସୂର୍ଯ୍ୟଦେବଙ୍କ ଠାରୁ ଜାତ ବିବସ୍ୱାନଙ୍କଠାରୁ ଜାତ ତାଙ୍କର ପୁତ୍ର ହେଉଛନ୍ତି ଇଖ୍ୱାକୁ ଯିଏକି ସମଗ୍ର ପୃଥିବୀ ରାଜା ଥିଲେ। ସେ ସିନ୍ସ ମନ ଇଜ୍ ଅଣ୍ଡରଷ୍ଟୁଡ୍ ଟୁ ବି ଦି ଅରିଜିନାଲ ଫାଦର ଅଫ୍ ହ୍ୟୁମାନିଟି ଇମାନ ସୋସାଇଟି ସୁଡ୍ ଫଲୋ ଇଜ୍ ଇନଷ୍ଟ୍ରକ୍ସନ୍ସ। ତେଣୁ ମନ ମାନବମାନଙ୍କର ପିତା ହେଇଥିବା ହେତୁ ମୂଳ ପିତା ହେଇଥିବା ହେତୁ ତାଙ୍କ ଉପଦେଶକୁ ସମଗ୍ର ମାନବ ସମାଜ ପାଳନ କରିବା ଉଚିତ। ସ୍ୱୟଂ ମନ ଇନଷ୍ଟ୍ରକ୍ସ ଦ୍ୟାଟ୍ ୱେର୍ ଏଭର୍ ଇଟ୍ ହ୍ୱାଟ୍ ଏଭର୍ ଇଟ୍ ନଟ୍ ଓନ୍ଲି ଇନ୍ ଦି ସ୍ପିରିଚୁଆଲ ୱାର୍ଲଡ ବଟ୍ ୱିଥ୍ ଇନ୍ ଦି ମେଟେରିଆଲ ୱାର୍ଲଡ ପ୍ରପର୍ଟି ଅଫ୍ ଦି ସୁପ୍ରିମ୍ ପର୍ସନାଲିଟି ଗଡ୍ ହେଡ୍ ଇଟ୍ସ ପ୍ରେଜେଣ୍ଟ ଏଭ୍ରିୱେୟାର୍ ଆଣ୍ଡ ଦିସ୍ ସୁପର୍ କନ୍ସିୟସନେସ୍। ସ୍ୱୟଂ ମନ କହୁଛନ୍ତି ଉଭୟ ପ୍ରାକୃତ ଜଗତ ଆଉ ଅପ୍ରାକୃତ ଜଗତରେ ଯାହା କିଛି ଅଛି ତାହା ସବୁ ଭଗବାନଙ୍କ ସମ୍ପତ୍ତି। ଯେଉଁ ଭଗବାନ ପରମ ଚେତନା ରୂପରେ ସର୍ବତ୍ର ବିଦ୍ୟମାନ ଅଛନ୍ତି। ଶ୍ରୀମଦ୍ ଭଗବତ ଗୀତା ତ୍ରୟୋଦଶ ଅଧ୍ୟାୟରେ ସ୍ୱୀକାର କରାଯାଇଛି କଥା କ୍ଷେତ୍ର କ୍ଷେତ୍ରଜ୍ଞ ଚାପିମମ୍ ବିଧି ସର୍ବକ୍ଷେତ୍ରେ ଶୁଭାର୍ଥ ଏଟା ତ୍ରୟୋଦଶ ଅଧ୍ୟାୟରେ ଭଗବତ ଗୀତାରେ କୁହାଯାଇଛି। ପ୍ରତ୍ୟେକ କ୍ଷେତ୍ର ଅନ୍ୟ ଅର୍ଥରେ ପ୍ରତ୍ୟେକ ଶରୀର ରେ ଭଗବାନ ପରମାତ୍ମା ରୂପେ ରହୁଛନ୍ତି। ଜୀବାତ୍ମା ଗୋଟେ ଶରୀର ମିଳିଛି ଯେଉଁ ଶରୀରରେ ଜୀବାତ୍ମା ରହି ସେ ভগবানকর ইনস্ট্রকশন উপদেশ অনুযায়ী কার্য করিব। তেণু পরম পুরুষ ভগবান সর্বত্র অছন্তি, প্রত্যেক স্বর মধ্যে অছন্তি পরমাত্মা উপরে। উই শুড নট থিঙ্ক দ্যাট উই আর ইন্ডিপেন্ডেন্ট। আমি এপরি ভাবা উচিত নয় যে আমি স্বাধীন। Rather, we should understand that we are allotted a certain portion of the total property of the Supreme Personality Godhead. Borom, ekatha ami jante uchit je Bhagavan ra sampatti ra kichi ansho amaku diya jaiche, amu prati nirdharit hoiche. This understanding will lead to perfect communism. So, Srila Prabhupada ji Maharaj kouchanti, eya hochi prakrutare communism. Communism karantu samyavad, ki kouchu. Communism think it in terms of their own nations, but the spiritual communism instructed here is not only nationwide but universal. Communist jo mane samyavadi semane jatir sampatti bole so kahanti, kintu ethi jo spiritual communism katha kahauchi প্রাকৃত সাম্যবাদ কথা সেথিরে কুহযাচ্ছে যে সার্বজনীন ইউনিভার্সাল কেবল জাতিগত নয়। নথিং বিলংস টু এনি নেশন আর এনি ইন্ডিভিজুয়াল পারসন, এভরিথিং বিলংস টু দি সুপ্রিম পার্সোনালিটি গডহেড। কিছু কোনটা কোনসি জাতির নয় বা কোনসি ব্যক্তিবিশেষের নয়, সবই ভগবানকর। দ্যাট ইজ দি মিনিং অফ দিস ভার্স আত্মবাস্যম ইদম বিষম, এ শ্লোকর এই অর্থ। যাহা কিছু ব্রহ্মাণ্ডের অছি তা সব ভগবান সম্পত্তি। দি মডার্ন কমিউনিস্টিক থিওরি অ্যান্ড অলসো দি আইডিয়া অফ দি ইউনাইটেড নেশনস ক্যান বি রিফর্মড এন্ডেড রেক্টিফাইড বাই দ্য আন্ডারস্ট্যান্ডিং দ্যাট এভরিথিং বিলংস টু দি সুপ্রিম পার্সোনালিটি গড হেড। আধুনিক সাম্যবাদ নীতি যাহা কমিউনিস্টিক থিওরি এপরিকি ইউনাইটেড নেশন মিলিত জাতিসংঘর যা ধারণা তাকে সংশোধন করা যাওয়া উচিত, যে এই ভাবধারার যে সবু কিছু ভগবানকর সম্পত্তি, ভগবানকর সবু। দি লর্ড ইজ নট এ ক্রিয়েশন অফ আওয়ার ইন্টেলিজেন্স, রাদার হি হ্যাজ ক্রিয়েটেড আস। ভগবান আমার বুদ্ধি রূপস্থ নুহতি, বরং সে আমাকে সৃষ্টি করছেন। আত্মবাস্যম ইদম ইসুম, ঈশাবাস্যম ইদম ইসুম, ঈশোপনিষদরে মধ্যে সে তা কুহাইছে। This universal communism cannot solve all the problems of the world. Eju sarvajanino sambad niti yaha amar dekha dauchwa jagat dekha so samasya samadhan kari paribo. Once to learn from the Vedic literature that one's body is also not the property of the individual soul but is given to the individual soul according to his karma. কর্মণা দৈব নেত্রেণ জন্তুর দেহ উপপত্যই। দি 84 lakhs অফ ডিফারেন্ট বডিলি ফর্মস আর মেশিনস গিভেন টু দি ইন্ডিভিজুয়াল সো, দিস ইজ কনফার্ম ইন ভগবদ্গীতা 18 chapter. ঈশ্বর সর্বভূতানাম উদ্দেশ অর্জুন তিষ্ঠতি ব্রাহ্মণ সর্বভূতানি যন্ত্র রূঢ়ানি মায়া। সে স্বরটা মধ্যে আমার নুহেন, তা মধ্যে সে ভগবানকর সম্পত্তি। প্রত্যেক জীবক শরীর দিয়া যাইছে তার কর্ম অনুযায়ী, কর্মণা দৈব নেত্রেণ জন্তুর দেহ উপত্যয়ে, এ কথা ভাগবত কুহাইছে। 84 lakh প্রকার শরীর অছি, জীবজীবনী বা শরীর অছি, ইয়া গোটে গোটে মেশিন সদৃশ, যন্ত্র সদৃশ। তা শ্রীমদ তা অষ্টাদশ অধ্যায়ে কুহাইছে, ঈশ্বর সর্বভূতানাম উদ্দেশ্যে অর্জুন তিষ্ঠতি ব্রাহ্মণ সর্বভূতানি যন্ত্র রূঢ়ানি মায়া। এ গীতা ভগবত গীতা অষ্টাদশ অধ্যায় শেষ শ্লোকরে ভগবান কইছেন্তি, ভগবান সর্ব সমস্ত সব স্বর মধ্যে পরমাত্মা রূপে রহিছন্তি, হৃদয়ের পরমাত্মা রূপে রহিছন্তি। এবং সে জীবন যে ভ্রমণ হচ্ছে, নানা জনের ভ্রমণ করুছি, সব ভ্রমণ করুছি, সে ভ্রমণ করিবা পাই তা গোটে মেশিন দিয়া যায়, যন্ত্র দিয়া হয়েছে, স্বরটা গোটে যন্ত্র যাহাকি ভূত প্রকৃতি দিয়েছে, সে যন্ত্রে চড়ি সর্বত্র ভ্রমণ করছে। ভগবান পরমাত্মার উপরে প্রত্যেক হৃদয়ের অছন্তি এবং কাহার কোন কামনা তা সে দেখুছন্তি আর জানুছন্তি। ଆଉ ସେ ଭଗବାନ ଏପରି କୃପାଳୁ ଯେ ସେ ସମସ୍ତ ଜୀବକୁ ସୁଯୋଗ ଦେଉଛନ୍ତି ସେମାନଙ୍କର କାମନା ଅନୁଯାୟୀ ଉପଯୁକ୍ତ ଶରୀର ଦେଇକରି ଉପଭୋଗ କରିବା ପାଇଁ। ସେ ଶରୀର ଗୁଡ଼ାକ ହେଉଛି ଗୋଟେ ଯନ୍ତ୍ର ବା ମେସିନ୍ ସଦୃଶ ଯନ୍ତ୍ର ଉଡ଼ାଣି ମାୟା। ଦିଜ୍ ମେସିନ୍ସ ଆର୍ ମ୍ୟାନୁଫ୍ୟାକ୍ଚର୍ଡ ବାଇ ଦି ମେଟେରିଆଲ୍ ଇନ୍ଗ୍ରେଡିଏଣ୍ଟସ୍ ଆର୍ ଦି ଏକ୍ସଟର୍ନାଲ୍ ଏନର୍ଜି। ଏଇ ଯେଉଁ ଯନ୍ତ୍ର ଶରୀର ବା ଯନ୍ତ୍ର ଏ ଯେଉଁଥିରେ ତିଆରି ଯେଉଁ ଏଲିମେଣ୍ଟସ୍ ତତ୍ତ୍ୱ ବା ଉପାଦାନ ତାହା ଭୂତ ପ୍ରକୃତିର ଉପାଦାନ। ଆଣ୍ଡ ଦସ୍ ଦି ଲିଭିଂ ଏଣ୍ଟିଟି ଏନ୍ଜୟ ସଫର୍ସ ଆକର୍ଡିଂ ଟୁ ଇଟ୍ସ ଡିଜାୟାର୍ସ। ଏବଂ ଏଠି ଯେଉଁ ଜୀବ ତାର କାମନା ଅନୁଯାୟୀ ସୁଖଭୋଗ କରୁଛି ବା ଦୁଃଖ ଭୋଗ କରୁଛି। ଦିସ୍ ଅପରଚୁନିଟି ଗିଭେନ୍ ବାଇ ସୁପର ସୋଲ୍ ପରମାତ୍ମା ଏସବୁ ସୁଯୋଗ ଦେଇଛନ୍ତି ପ୍ରତ୍ୟେକଙ୍କୁ। ପ୍ରତ୍ୟେକ ପଦାର୍ଥ ଯାହା କିଛି ଦେଖୁଛ ଅଛି ତାହା ସେ ଭଗବାନଙ୍କର ସମ୍ପତ୍ତି। ଦେୟାରଫୋର୍ ୱାନ୍ ଶୁଡ୍ ନଟ୍ ଅସର୍ ଅନଦର୍ସ ପ୍ରପର୍ଟି। ସେଥିପାଇଁ ଜଣେ ଅନ୍ୟର ସମ୍ପତ୍ତି ଅଧିକାର କରିବା ଉଚିତ ନୁହେଁ। ୱି ହାଭ୍ ଏ ଟେଣ୍ଡେନ୍ସ ଟୁ ମ୍ୟାନୁଫ୍ୟାକ୍ଚର୍ ମେନି ଥିଙ୍ଗସ୍। ଆମମାନଙ୍କର ଇଏ ପ୍ରବୃତ୍ତି ଅଛି ଯେ ଆମେ କିଛି କିଛି ତିଆରି କରିବା। ଏସ୍ପେସିଆଲ ନାଓ ଡେଜ୍ ୱେର୍ ବିଲ୍ଡିଂ ସ୍କାଇ ସ୍କ୍ରାପର୍ସ ଆଣ୍ଡ ଡେଭଲପିଂ ଅଦର୍ ମେଟେରିଆଲ୍ ଫେସିଲିଟିଜ୍। ବିଶେଷ କରି ଆଧୁନିକ ଯୁଗରେ ବିରାଟ ବିରାଟ ଯାହା କହନ୍ତି ନଭଶ୍ଚୁମି ପ୍ରାସାଦ ତିଆରି କରୁଛନ୍ତି ଏବଂ ଅନ୍ୟ କିଛି ଭୌତିକ ସୁବିଧା କରୁଛନ୍ତି ମାନବଗଡ଼। ୱିଚ୍ ନୋ ଆଭର୍ ଦ ଇନ୍ଗ୍ରେଡିଏଣ୍ଟସ୍ ଅଫ୍ ସ୍କାଇ ସ୍କ୍ରାପର୍ସ ଆଣ୍ଡ ମେସିନ୍ସ କ୍ୟାନଟ୍ ମ୍ୟାନୁଫ୍ୟାକ୍ଚର୍ ବାଇ ଏନିୱାନ୍ ବଟ୍ ଦି ସୁପ୍ରିମ୍ ପର୍ସନ୍ ହାଭ୍ ଟୁ ଗଡ୍ ଇଟ୍। ଆମେ ଏ କଥା ଜାଣିବା ଉଚିତ ସେ ଯେଉଁ ନଭଶ୍ଚୁମି ପ୍ରାସାଦ ନିର୍ମାଣ କରିବା ନିମିତ୍ତ ଯେଉଁ ସବୁ ଉପାଦାନ ଦରକାର ସେ ଉପାଦାନ ଭଗବାନଙ୍କର, ମାନବ ତାକୁ ସୃଷ୍ଟି କରିପାରିବ ନା। ଦି ହୋଲ୍ ୱାର୍ଲଡ ଇଜ୍ ନଥିଙ୍ଗ ବଟ୍ ଏ କମ୍ବିନେସନ୍ ଅଫ୍ ଦି ଫାଇଭ୍ ମେଟେରିଆଲ୍ ଏଲିମେଣ୍ଟସ୍ ତେଜ ବାରି ମୃଦାନ ଯଥା ବିନିମୟ। ସମଗ୍ର ଜଗତ ଏଇ ଭୂଖିତ ତେଜ ମରୁଦ୍ୟମ ପଞ୍ଚ ମହାଭୂତ ସମିଶ୍ରଣ ବ୍ୟତୀତ ଅନ୍ୟ କିଛି ନୁହେଁ। ଏ ସ୍କ୍ରାଇ ସ୍କ୍ରାପର୍ ଇଜ୍ ଏ ଟ୍ରାନ୍ସଫର୍ମେସନ୍ ଅଫ୍ ଆର୍ଥ ୱାଟର୍ ଆଣ୍ଡ ଫାୟାର୍। ନଭଶ୍ଚୁମି ପ୍ରାସାଦରେ ତିଆରି ହେଉଛି ସେଥିରେ ଯାହା ବ୍ୟବହୃତ ହେଉଛି ଯେଉଁ ଉପାଦାନ ତାହା ହେଉଛି ଖିତ୍ ଅଫ୍ ଆଉ ତେଜ ପରିବର୍ତ୍ତନ ବା ବିକାର ମାତ୍ର। ଆର୍ଥ ଆଣ୍ଡ ୱାଟର୍ ଆର୍ କମ୍ବାଇଣ୍ଡ ଆଣ୍ଡ ବର୍ଣ୍ଣ ଇନ୍ ଟୁ ବ୍ରିକ୍ସ ବାଇ ଫାୟାର୍ ଆଣ୍ଡ ସ୍କାଇ ସ୍କ୍ରାପର୍ ଇଜ୍ ଏସେନ୍ସିଆଲି ଏ ଟଲ୍ କନଷ୍ଟ୍ରକ୍ସନ୍ ଅଫ୍ ବ୍ରିକ୍ସ। ମାଟି ଆଉ ଜଳ ମିଶେ ଇଟା ଗଡ଼ାଗଲା, ଇଟାକୁ ଅଗ୍ନିରେ ପୋଡ଼ାଗଲା, ସେଥିରେ ନବଶ୍ଚୁମି ପ୍ରସାଦ ତିଆରି କରାଗଲା। ଅଲଦୋ ଦି ବ୍ରିକ୍ସ ମେ ବି ମ୍ୟାନୁଫ୍ୟାକ୍ଚର୍ଡ ବାଇ ମ୍ୟାନ୍ ଇନ୍ଗ୍ରେଡିଏଣ୍ଟସ୍ ଅଫ୍ ଦି ବ୍ରିକ୍ସ ଆର୍ ନଟ୍। ଇଟାରେ ଗଢ଼ିବା ପାଇଁ ଯେଉଁ ଉପାଦାନ ତାହା ଭଗବାନ କରୁଛନ୍ତି, ତାହା ଭଗବାନଙ୍କ ମାନବ ସେ ଉପାଦାନ ସବୁ ତିଆରି କରିପାରିବ ନା। ଅଫକୋର୍ସ ମ୍ୟାନ୍ ଆଜ୍ ଏ ମ୍ୟାନୁଫ୍ୟାକ୍ଚରର୍ ମେ ଆକ୍ସେପ୍ଟ ଏ ସାଲାରୀ ଫ୍ରମ୍ ଦି ସୁପ୍ରିମ୍ ପର୍ସନାଲିଟି ଗଡ୍ ଇଟ୍। କିନ୍ତୁ ମାନବ ସେ ଉପାଦାନମାନଙ୍କୁ ନେଇକରି ଯେ ଗଢ଼ୁଛି ସେଥିପାଇଁ ଭଗବାନଙ୍କଠାରୁ କିଛି ବେତନ ସେ ପାଉଛି। ଦ୍ୟାଟ୍ ଇଜ୍ ଷ୍ଟେଟେଡ଼୍ ହିୟର୍ ତେନ ତେକ୍ ତେନ ଭୁଞ୍ଜିତା। ସେ ବେତନ ପାଇବାକୁ ଏଥିରେ ତେନ ତେକ୍ ତେନ ଭୁଞ୍ଜିତା ଶବ୍ଦରେ ପ୍ରକାଶ କରାଯାଇଛି। ୱାନ୍ ମେ କନଷ୍ଟ୍ରକ୍ଟ ଏ ବିଗ୍ ସ୍କାଇ ସ୍କ୍ରାପର୍ ବଟ୍ ନାଇଦର୍ ଦି କନଷ୍ଟ୍ରକ୍ଟର୍ ଦି ମର୍ଚେଣ୍ଟ ନର୍ ଦି ୱାର୍କର୍ କ୍ୟାନ୍ କ୍ଲେମ୍ ପ୍ରୋପ୍ରାଇଟର୍ସିପ୍। କେହି ନଭଶ୍ଚୁମି ପ୍ରସାଦ ତିଆରି କରିପାରନ୍ତି କିନ୍ତୁ ଯେଉଁମାନେ କର୍ମୀ ଶ୍ରମିକ ସେଥିରେ କାମ କରୁଛନ୍ତି ତାହା ତାଙ୍କ ସେମାନଙ୍କର ସମ୍ପତ୍ତି ନୁହେଁ ବା ଅଧିକାର ତ ସେମାନଙ୍କର ନାହିଁ। କିମ୍ବା ଯିଏ କାମ କରୁଛି ମାଲିକ ଯିଏ କାମ କରୁଛି ମୂଲ୍ୟମାନଙ୍କୁ ଲଗେଇକି ତାଙ୍କର ମଧ୍ୟ ଅଧିକାରିତ ନାହିଁ। ପ୍ରୋପ୍ରାଇଟର୍ ସେ ବିଲଙ୍ଗସ୍ ଟୁ ଦି ପର୍ସନ୍ ହୁ ୱାଜ୍ ପେଣ୍ଟ ଫର୍ ଦି ବିଲ୍ଡିଂ। ଯେ ପ୍ରାସାଦ ତିଆରି କରିବା ପାଇଁ ତାର ସବୁ ବ୍ୟୟ କରିଛି, ସବୁ ଉପାଦାନ ଇତ୍ୟାଦି ସହିତ ସବୁ ବ୍ୟୟ କରିଛି, ତାର ଅଧିକାରିତ ଅଛି। ଦି ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍ ଇଟ୍ ହ୍ୟାଜ୍ ମ୍ୟାନୁଫ୍ୟାକ୍ଚର୍ଡ ୱାଟର୍ ଅର୍ଥ ଏୟାର୍ ଫାୟାର୍ ଆଣ୍ଡ ସ୍କାଇ ଆଣ୍ଡ ୱାନ୍ କ୍ୟାନ୍ ୟୁଜ୍ ଦିଜ୍ ଆଣ୍ଡ ଟେକ୍ ଏ ସାଲାରୀ ତେନ ତେକ୍ତି ଏନୁ ପୁଞ୍ଜିତା। ଭଗବାନ ଜଳ ପୃଥିବୀ ଜଳ ଆକାଶ ବାୟୁ ଅଗ୍ନି ଏସବୁ ଭଗବାନ ତିଆରି କରିଛନ୍ତି ବା ଭଗବାନ ଦେଇଛନ୍ତି ଏବଂ ଏଇମାନଙ୍କୁ ନେଇକରି ଏ ଉପାଦାନକୁ ନେଇକରି ମାନବ କିଛି ବା କିଏ କିଛି କରିପାରେ ନିର୍ମାଣ କରିପାରେ ସେଥିପାଇଁ ତାକୁ କିଛି वेतन दिया जाए उचित तेन त्यक्ति मुंजिता हाएर वन कैनट क्लेम प्रोप्राइटरशिप किंतु कहीं आप अधिकारी तो दान करे ना दिस इज परफेक्ट कम्युनिजम यह हूँ प्रकृत कम्युनिज साम्यवाद आवर टेंडेंसी टू कंस्ट्रक्ट ग्रेट बिल्डिंग्स शुड बी यूज्ड ओनली फॉर कंस्ट्रक्टिंग लार्ज एंड वैल्युएबल टेम्पल्स इन व्हिच टू इंस्टॉल द डीटी ऑफ द सुप्रीम पर्सनालिटी ऑफ गॉड हेड देन आवर डिजायर फॉर कंस्ट्रक्शन विल फुलफिल आम जो निर्माण करार प्रवृत्ति रही से आम बड़ बड़ मंदिर तैयारी भगवान भगवान विग्रह स्थापन करते मूल्यवान उच्च मंदिर आम या भगवान भगवान विग्रह प्रतिष्ठा करने आमर निर्माण करार मनोवृत्तिटा पूर्ण हो सिंस ऑल प्रॉपर्टी बिलोंग्स टू दि सुप्रीम पर्सनालिटी गॉड एंड एवरीथिंग शुड बी ऑफर्ड टू दि लॉर्ड एंड तेणु सबकि भगवान संपत्ति से सबकि भगवान को अर्पण करा उचित एवं आम केवल प्रसाद तेन त्यक्ति मंजिता जहाँ भगवान कृपा कर दौंस प्रसाद अनुग्रह तीन ग्रहण करवा आम मैंने परस्पर मध्य कलह द्वंद्व युद्ध करवा उचित नाई जहाँ आमको भगवान दौरान तुम्हें अधिक पाइबापी जहाँ आम आवश्यकता तुम्हें अधिक पाइबापी नारद मुनि महाराज विष्णु सप्तम स्कंद चौदह अध्याय कही जावत भ्रियत जठरम तावत सत्वं हि देहि नाम अधिकम जो अभिमन्येत सस्तेन दंडम अर्हति तार अर्थ हो जहाँ जी आवश्यकता हाँ ये शरीर रक्षा करवा निमित्त से ग्रहण करवा उचित किंतु अधिक अधिक आशा करती अधिक विस्तार करने चेष्टा करती से मानक स्तेन चोर दस्यु चोर बोली कहती से दंड योग्य डिजर्व टू पनिश बाय लॉ ऑफ नेचर बहुत प्रकृति दंडित ही हम ऑफ कोर्स वी नीड टू बी मेंटेन्ड इन ईटिंग स्लीपिंग मेटिंग एंड डिमांडिंग आर निद्रा भय मैथुन But since the Supreme Lord, the Personality of Godhead, has provided these necessities of life for the birds and bees, why not for mankind? Avasya. Amaro ahara nidra bhoya maithuna. It darkarachi. Al Bhagavan is of dhauchanti. Pratyek jiva ko dhauchanti. Jaha is jiva nara avasya kata amaro. Ta dhauchanti. Epariki pasu pakti mahano ko madhyam dhauchanti. ताहले मनुष्य कहीं नदेवे मनुष्य दि जाए देर इज नो नीड फॉर इकोनॉमिक डेवलपमेंट एवरीथिंग इज प्रोवाइडेड आर्थिक अभिवृद्धि कौन सी आवश्यकता ना सबकि भगवान को दौरान देयरफॉर वन शुड अंडरस्टैंड दैट एवरीथिंग बिलोंग्स टू कृष्ण एंड विथ दिस आईडिया वन मे टेक प्रसाद तेणु एक भल रकम बुझी रखा उचित व्यक्ति सबकि भगवान कृष्ण से भाव में से धारण से भगवान प्रसाद ग्रहण करवा उचित हाएर इफ वन इंटरफियर्स विथ द अलॉटमेंट्स ऑफ अदर्स इज ए थीप किंतु जदि अन्नर भाग किए ग्रहण करे ताहले से चोर हम वी शुड नॉट एक्सेप्ट मोर देन व्हाट वी एक्चुअली नीड जहाँ प्रकृत आम आवश्यकता ठारु अधिक ग्रहण करवा उचित नुहे देयरफॉर इफ बाय चांस वी गेट एन अबाउंडेंस ऑफ मनी We should always consider that it belongs to the Supreme Personality of Godhead. Siddhvai jadi daivakrami ame prasur dhana paru tahale bujhivaku hobo this dhana hi bhagavan karo. In Krishna consciousness we are getting sufficient money but we should never think that money belongs to us. It belongs to the Supreme Personality of Godhead and should be equally distributed to workers and devotees. Amare Krishna chetana anurvamare ame jathesto ধন পাউছে অর্থ পাউছে কিন্তু আমি ভাবা উচিত নুহে যে সে অর্থ ধন আমার সে সব ভগবানকর তেমন ভগবান ধন বা সম্পত্তি সমস্ত ভিতরে সমান ভাবে বাঁটি উচিত No devotee should claim that any money or property belongs to him. Kaunasi bhakta epari bhaba uchit nuhe je kichi dhana ba sampatti ba artha tar bole. Even thinks that any portion of property of this huge universe belongs to anyone is to be considered a thief and is punishable with the laws of nature. Jadi kaunasi bhakti e brahmandar thiba kaunasi ansha sampatti ku tankar bole bhabanti tahale যুবক হব সে জনে চোর তস্কর এবং প্রকৃত নিয়ম অনুযায়ী সে দণ্ডিত হব দৈঙ্গে সা গুণময়ী মম মায়া দুরত্যা নো ওয়ান ক্যান সারপাস দি ভিজিলেন্স অফ মেটাল নেচার আর হাই ডিজ ইনস্ট্রাকশন অফ মেটাল নেচার ভূত প্রকৃতি যে যে দৃষ্টি তাঠু কে নিজ ছপাই পারবে না বা তাহার যাহা কামনা মনবৃত্তি আছে তাকে মধ্যে ছপাই পারবে না. If human society unlawfully claims that the property of the universe, either partially or wholly, belongs to mankind, all of human society will be cursed as a society of thieves and will be punished by the laws of nature. Jadi manava samaj anya bhavare abhidh bhavare brahmanda sampatti ku nijar boli bhave tahale সম্পূর্ণ ভাবে হোক বা আংশিক ভাবে হোক যদি অধিকারিত সাব্যস্ত করে করিবার চেষ্টা করে তাহলে সমগ্র মানব সমাজ চোর বা তস্কর মানকর সমাজ হয়েযিব আর তেমন সেমানে সে সমগ্র মানব সমাজ মধ্যে বহুত প্রকৃত নিয়ম অনুযায়ী দণ্ডিত হবে. এ হলা এ শ্লোক উপরে দেওয়া যাইথিবা আমার পরমারাধ্য গুরুদেব শ্রী শ্রীমৎ এ শ্রী ভক্তিবেদান্ত স্বামী রূপাজি মহারাজঙ্কর ভাষ্য এ ঈশোপনিষদরে প্রথম মন্ত্রের মধ্যে এই কথা কুহাইছে ঈশাবাসী ইদম সর্বম যৎকিঞ্চ জগত্যাম জগৎ তেন তেক্ষীন মুনিতা মাগ্রজত সুসিদ্ধম সে একা কথা কুহাইছে কাহিঁকি যেই সূত্রে যেই রূপ বিষয় বচন সেই রূপ শ্লোক নিবন্ধন সে কথা কুহাইছে. ভাগবত হচ্ছে ব্রহ্মসূত্রর ভাষ্য বেদান্ত সূত্রর ভাষ্য যে বেদান্ত সূত্র ব্যাসদেব প্রণয়ন করছেন সে ভাষ্যই দিয়েছেন কারণ ভাগবত হচ্ছে ব্যাস প্রণীত বেদান্ত সূত্র ভাষ্য আর বেদান্ত উপনিষদ রে যা সব রয়েছে যে সূত্র রয়েছে যা কথা কে তাই ভাগবতরে অছি সে অনুযায়ী শ্লোক নিবন্ধন হয়েছে তার এই গোটে প্রমাণ এটি ঈশাবাসী ইদম সর্বম যৎকিঞ্চিৎ জগত্যাং জগৎ তেন তেক্কেন বঞ্জিতা মাগ্রচক সুসিদ্ধান সে কথাটা এটি সে শ্লোকটা প্রায় একা প্রকার টিকিয়ে আত্মবাসী হয়েছে সব ভগবানকর অন্য কাহার নুহে জগতরে বা বিশ্বরে যা কিছু অছে সব ভগবানকর অন্য কৌশি ব্যক্তিবিশেষর অধিকারিত্ব তারপরে না তেম ভগবান যাহাটি আমার প্রমাণ দেখুন তা ভাষ্যের বড় বিশদ ভাবে ব্যাখ্যা করি বুঝিয়ে দিয়েছেন যে স্কাইস্ক্রেপার নভশ্রমী প্রাসাদ তৈরি করছি মানুষ ম্যানুফ্যাকচর করুচি নির্মাণ করুচি নির্মাণের উপাদান গুড়িক ভগবান দৌঁছ সে উপাদান গুড়িক মানুষ তৈরি করে পারব না সে মরুদেব্রম এই উপাদান গুড়িক তো ভগবান তেমন সে উপাদান কু নেই সে তৈরি করছে কিছু ইটা তৈরি কলা ইটারে দরকার হল ক্ষিত আর তেজ ইটা দরকার হল মাটি মৃত্তিকা জল আর অগ্নি এটা ইটার উপাদান রয়েল এত তৈরি করি তাই তো ভগবান উপাদান সেথিরে সে নবস্থ প্রসাদ করিয়া প্রসাদ করিয়া কাল যাহার উপাদান যে উপাদান যোগাইছি তখন সম্পত্তিটা তাঙ্কর তুমি কাম করিছ যেমি মূলিয়া মজুরিয়া কাম করছেন কন্ট্রাক্টর কাম করুচি তবে সে কিছু সালারি নেছে সে কিছু বেতন নেছে বা মজুরি নেছে এণু তুমি এসব কাম করিছ তৈরি করিছ সেপা তুমি মজুরি ভগবান দৌঁছেন কেন না তেন তেন মঞ্জিতা ভগবান সে নির্দিষ্ট মজুরি দিয়েছেন তোমায় কিছু অ্যালটমেন্ট তোমায় কিছু ଧାରଣ କରିଦେଇଛନ୍ତି ତୁମର ଭାଗ ଏତିକି ତେଲ ତେ କେନ ମଞ୍ଜିତା ମା ରୁଦ୍ର କୁଶୀ ଧନ ତୁମ ପ୍ରତି ଯେତିକି ଆଲଟେଡ୍ ହେଇଛି ନିର୍ଦ୍ଧାରିତ ହେଇଛି ତୁମର ସେତିକି ପ୍ରାପ୍ୟ ଅନ୍ୟର ନିର୍ଦ୍ଧାରଣ ବା ଭାଗକୁ ନିଅ ନା ନେଲେ ତାହେଲେ ଚୋର ହବ ସେ ନଏବ ସ ତୁମେ ଚୋର ହବ ଚୋର ଚୋରି କରୁଛି ଅନ୍ୟର ସମ୍ପତ୍ତିକୁ ଯିଏ ଗ୍ରହଣ କରେ ନେ ସେ ଚୋର ତେଣୁ ଚୋରକୁ ଦଣ୍ଡ ଦିଆଯିବ ଦଣ୍ଡ ପାଇବ ଦଣ୍ଡ ଦିଆଯାଉଛି ତେଣୁ ତୁମେ ଯେତେବେଳେ ଚୋର ହେଲ ଅନ୍ୟର ସମ୍ପତ୍ତିକି ନେଲ ଅଧିକାର କଲ ମୋର ବୋଲି କହିଲ ତାହେଲେ ତୁମେ ଚୋର ହେଲ ସେଥିପାଇଁ ତୁମେ ଦଣ୍ଡିତ ଦଣ୍ଡ ଦେଉଛି ମେଟେରିଆଲ୍ ନେ ସାର୍ ଭୂତ ପ୍ରକୃତି ଦ୍ୱାରା ତୁମେ ଦଣ୍ଡିତ ହେଉଛ ଜନ୍ମ ମୃତ୍ୟୁ ଦ୍ୱାରା ବ୍ୟାଧି ଇଏ ହେଉଛି ଦଣ୍ଡ ଜନ୍ମ ମୃତ୍ୟୁ ଦ୍ୱାରା ବ୍ୟାଧି ରୂପ ଦଣ୍ଡ ତୁମେ ପାଉଛ ତା ଭୂତ ପ୍ରକୃତି ଦେଉଛି ତୁମକୁ ତୁମେ ଚୋର ହେଇଛ ତୁମେ ତସ୍କର ହେଇଛ ଅନ୍ୟ ସମ୍ପତ୍ତିକୁ ଅପହରଣ କରିଛ ବା ଅଧିକାର କରିକି ମୋର ବୋଲି କହୁଛ ଏ ହେଲା ଦଣ୍ଡ କାରଣ ଆଉ ସ୍ୱାମୀ ଭଗବାନ ସେ ଉପଦେଶ ଦେଉଛନ୍ତି ଏଠି ଏ ମନ ସଂହିତାର ମଧ୍ୟ ଏକଥା ଅଛି ଯାହା ଭଗବାନ ଦେଇଛନ୍ତି ଭଗବାନ କହିଛନ୍ତି ଈଶୋପନିଷଦରେ ଅଛି ସେଇଟା ଏଠି କଥାରେ କୁହାଯାଉଛି ତେଣୁ ଏସବୁ ମାନବ ସମାଜ ପ୍ରତି ଉପଦେଶ ମନୁଙ୍କର ପୁତ୍ରକୁ ମାନବ କୁହାଯାଏ ତେଣୁ ମାନବ ସମାଜ ହେଉଛନ୍ତି ସମଗ୍ର ମନୁଙ୍କ ସନ୍ତାନ ତେଣୁ ପିତା ଯେଉଁ ସନ୍ତାନମାନଙ୍କ ପ୍ରତି ଉପଦେଶ ଦେଇଛନ୍ତି ତାକୁ ଆମକୁ ମାନିବା ପାଇଁ ପଡ଼ିବ ତା ନହେଲେ ତୁମେ ପିତାଙ୍କର ଆଦେଶକୁ ଅବମାନନା କରୁଛ ଅବଜ୍ଞା କରୁଛ ଆଉ ପୁନଶ୍ଚ ଭଗବାନ ମଧ୍ୟ ସୁପ୍ରିମ୍ ଫାଦର ସେ ପରମ ପିତା ସବୁଜୁଣି ସୁକନ୍ତେ ଅମୃତ ସମୟ ତାହଜନୀ ଅହମ୍ ବିଜପଦ ପିତା ଏ ଶ୍ରୀମଦ ଭଗବତ ଗୀତାରେ ଭଗବାନ କହିଛନ୍ତି ଯେତେ ଜୀବଜୁନି ଯେତେ ପ୍ରକାଶ ଯାହା କିଛି ଦେଖୁଛ ମୁଁ ହେଉଛି ତା'ର ବିଜପ୍ରଦ ପିତା ବିଜ ପ୍ରଦାନକାରୀ ପିତା ସେ ହେଉଛନ୍ତି ମୂଳ ପିତା ପରମ ପିତା ସୁପ୍ରିମ୍ ଫାଦର ହଁ ତେଣୁ ବାପାଙ୍କର ପିତାଙ୍କର ଉପଦେଶ ଯଦି ପୁତ୍ର ବା ସନ୍ତାନ ନ ମାନିବ ତାହେଲେ ସେ ଅବଜ୍ଞା କରିବ ତାହେଲେ ପିତା ତାକୁ ଦଣ୍ଡ ଦେବେ ନିଶ୍ଚିତ ଭାବେ ପନିଷ୍ଟ ସେ ଦଣ୍ଡିତ ହେବ ତେଣୁ ଦଣ୍ଡ ମିଳୁଛି ଆମକୁ ଏଥିପାଇଁ ଆମେ ଭୌତିକ ଜଗତରେ ଜନ୍ମ ମୃତ୍ୟୁ ଦ୍ୱାରା ବ୍ୟାଧି ଭୋଗୁଛେ ସେ ତାପରେ ଦଗ୍ଧିଭୂତ ହେଉଛେ ଦୁଃଖ କ୍ଲେଶ ପାଉଛେ ଯନ୍ତ୍ରଣା ପାଉଛେ ଦୁଃଖାଳୟ ଭିତରେ ରହିଛେ ସୁଖ ନାହିଁ ଆନନ୍ଦ ନାହିଁ କିଛି ନା ତାର କାରଣ ଆମକୁ ଦଣ୍ଡ ଏଇଟା ଯାହା କହନ୍ତି ମାୟାକୃତ କାରାଗାର ଭୌତିକ ଜଗତଟା ହେଉଛି ମାୟାକୃତ କାରାଗାର ମାୟା ତିଆରି କରିଛି ଗୋଟେ ବନ୍ଦୀଶାଳା ଜେଲଖାନା ଏଇଟା ଚୋର ଜେଲଖାନା ରହେ ଯେ ଚୋର ଚୋରି କରେ ସେ ଜେଲଖାନା ରହେ ସଜା ଖଟେ ଦଣ୍ଡ ପାଏ ତେଣୁ ଯେଉଁମାନେ ଏ ଜେଲଖାନା ରହିଛନ୍ତି ସେମାନେ ଚୋର ସେମାନେ ଚୋରି କରିଛନ୍ତି କ'ଣ ଚୋରି କରିଛନ୍ତି ନା ଅନ୍ୟର ସମ୍ପତ୍ତିକୁ ଚୋରି କରିଛନ୍ତି ଅନ୍ୟର ସମ୍ପତ୍ତିକୁ ମୋର ବୋଲି କହିଛନ୍ତି ଆଉ ତାପରେ ଅଧିକାରିତ୍ୱ ସାବ୍ୟସ୍ତ କରିବାକୁ ଚେଷ୍ଟା କରିଛନ୍ତି ଉପଭୋଗ କରୁଛନ୍ତି କରିବାକୁ ଚେଷ୍ଟା କରିଛନ୍ତି ଏଇ ଚୋରି ଏଇ ଚୋରି ଏଇ ଦଣ୍ଡ ଏଇ ଅପରାଧ ଅପରାଧ କରୁଛନ୍ତି ଏଇଟା ହେଲା ଚୋରି ସବୁ ଭଗବାନଙ୍କର ଭଗବାନ ସମ୍ପତ୍ତିକୁ ତୁମେ ଚୋରି କରିଛ ମୋର ବୋଲି କହୁଛ ତାକୁ ଉପଭୋଗ କରିବାକୁ ଚାହୁଁଛ ତାପରେ ଅଧିକାରିତ୍ୱ ସାବ୍ୟସ୍ତ କରିବାକୁ ଚାହୁଁଛ ଯାହାକି ଭଗବାନ ଏକମାତ୍ର ଅଧିକାରୀ ଏ ହେଲା ଚୋରି ତୁମର ଏ ହେଲା ତୁମର ଚୋରି କାମ ଏଥିପାଇଁ ତୁମେ ଦଣ୍ଡ ପାଇବ ଚୋର ଦଣ୍ଡ ପାଇଲା ଜେଲଖାନାରେ ସଜା ଖଟେ ତୁମେ ମାୟାକୃତ ଜେଲଖାନା ଏ ଭୌତିକ ଜଗତରେ ସେଥିପାଇଁ ସଜା ଖଟୁଛେ ଦଣ୍ଡ ପାଉଛ ଜନ୍ମ ମୃତ୍ୟୁ ଦ୍ୱାରା ବ୍ୟାଧି ରୂପକ ଦଣ୍ଡ କିନ୍ତୁ ତାପରେ ତ ଜୀବିତ ହେବା ରୂପକ ଦଣ୍ଡ ଏ ଦଣ୍ଡ ତୁମକୁ ମିଳୁଛି ଏଥିପାଇଁ ଏଇଟା ହେଲା କାମ କିନ୍ତୁ ଭଗବାନ କୃପାମୟ ତେଣୁ ତେ କେନ ମଞ୍ଜିତା ସେ ତୁମକୁ କିଛି ଆଲର୍ଟ କରିଛନ୍ତି ତୁମକୁ କିଛି ଭାଗ ଦେଇଛନ୍ତି ଅଂଶ ଦେଇଛନ୍ତି ତାଙ୍କ ସମ୍ପତ୍ତିର ଯେଣୁ ତୁମେ କିଛି ତାଙ୍କର କିଛି ସେ ସମ୍ପତ୍ତିରେ ବା ତା ଭିତରେ କିଛି ନିର୍ମାଣ କରୁଛ କିଛି କଥା କାମ କରୁଛ ସେଥିପାଇଁ ତୁମକୁ କିଛି ସେୟାର ମିଳୁଛି କିଛି ଭାଗ ତୁମକୁ ଦେଇଛନ୍ତି ଗପ ଅଛି ଲେଖକ ନ୍ୟୁଟ୍ରାଲ ଷ୍ଟଏ ସେ ସୁନ୍ଦର ଗପ ଲେଖିଛନ୍ତି ଯେ ଗ୍ରେନ୍ ଆଜ୍ ବିଗ୍ ଆଜ୍ ହ୍ୟାଣ୍ଡସେକ୍ ଗ୍ରେନ୍ ଆଜ୍ ବିଗ୍ ଆଜ୍ ହ୍ୟାଣ୍ଡସେକ୍ ଗୋଟେ ଗପ ଅଛି ସେଥିରେ ସେ ଏଇ ଭାବଧାରା ଦେଇଛନ୍ତି ପିଲାମାନେ ଖେଳୁଥିଲେ ସେତେବେଳେ ପିଲା ଯେଉଁ ସ୍ରୋତ ଜଳଧାରା ବୋହିଯାଇଛି ସ୍ରୋତ ଶୁଖିଯାଇଛି ବାଲି ଅଛି ତ ଗୋଟେ ଖେଳୁଥିଲେ ଗୋଟେ ଅଣ୍ଡା ପରି ଜିନିଷ ପାଇଲେ ଅଣ୍ଡା ପରି ଜଣାପଡ଼ୁଥିଲେ ଅଣ୍ଡାଟା ନୁହେଁ ହ୍ୟାଣ୍ଡସେକ୍ ଗୋଟେ ବିଚିତ୍ର ତେଣୁ ଜଣେ ଭଦ୍ରଲୋକ ତାକୁ ଦେଖିଲା ପିଲାମାନେ ଏ ଜିନିଷ ପାଇଛନ୍ତି, ତାହା କିଛି ଆଶ୍ଚର୍ଯ୍ୟଜନକ ମିଳିବ, ତାହା ସବୁ ରାଜାଙ୍କ ପାଖକୁ ଯିବ, କିଏ ନିଜେ ରଖିଥାନ୍ତୁ ରାଜାଙ୍କ ପାଖକୁ ନିଆଗଲା, ରାଜାଙ୍କୁ ଦେଇ ଦିଆଗଲା, ଏପରି ମିଳିଥିଲେ ରାଜା ସେଠୁ ବୁଝିପାରିଲେନି ଏଇଟା କି ଜିନିଷ ବୋଲି। ରାଜା ସେଠୁ ତାଙ୍କର ପଣ୍ଟମାନେ ଥିଲେ, ତାଙ୍କୁ ଡାକିଲେ, କହିଲେ ଦେଖ ଏଇଟା କ'ଣ ଜିନିଷ ପରୀକ୍ଷା ନିରୀକ୍ଷା କରି ଆମକୁ କୁହ ସାତ ଦିନ ଭିତରେ, ନହେଲେ ତୁମ ମୁଣ୍ଡ କାଟ ହେବ। ପଣ୍ଟମାନେ ସେଠୁ ତାଙ୍କର ଯେଉଁ ଶାସ୍ତ୍ର ଥିଲା, ଗ୍ରନ୍ଥ ପୋଥି ପୁସ୍ତକ ଥିଲା, ତାକୁ କେଉଁ ଖେଳିକି ଦେଖିଲେ ଏପରି କିଛି ବିବରଣ ମିଳୁନି, ଏମିତି ବର୍ଣ୍ଣନା ନାହିଁ। ତେଣୁ ପୁଣି ଭାବିଲେଣି ଆମେ କହି ନପାରିବା, ଏଇ ତ ମୁଣ୍ଡ କାଟ ହେବ ସାତ ଦିନ ଭିତରେ ନ କହିଲେ। ଦୈବ ଯେଉଁ ଗୋଟିଏ କୁକୁଡ଼ା ଆସିଲା, ଥଣ୍ଡା ମାନ ଆସିଲେ ଖଣ୍ଡ ଛାଡ଼ିଗଲା, ଜଣାପଡ଼ିଲେ ଯେ ଏଇଟା ଗୋଟେ ଗ୍ରେନ୍ ଶସ୍ୟ ଦାନା, ଗହମ ଶସ୍ୟ ଦାନା। ଶୁଣ ମା, ଦାଦା କହିଲେ ଆଜ୍ଞା ଏଇଟା ଗୋଟେ ଗ୍ରେନ୍ ଶସ୍ୟ ଦାନା। ଏଇଟା ଦାଦା କହିଲେ ହଁ ଏଡ଼େ ବଡ଼ ଶସ୍ୟ ଦାନା, ଏଡ଼େ ବଡ଼ ଗହମ। ସେଠୁ କହିଲେ ଆଚ୍ଛା, ଏଇ ପ୍ରକାର ଶସ୍ୟ କେଉଁ ସମୟରେ କେଉଁ ସ୍ଥାନରେ ହେଉଥିଲା ସେଇଟା ମୋତେ କୁହ। ଏମାନେ କହିଲେ ଆଜ୍ଞା ଏ ତ ଶସ୍ୟ କଥା, ଏଇଟା ଯେଉଁମାନେ କୃଷିକାରୀ କୃଷକ ଅଛନ୍ତି ସେମାନେ କହିପାରିବେ ନା, ଆମେ ଆଉ କ'ଣ ତା ବିଷୟରେ କହିବା। ଆପଣ ଦେଖନ୍ତୁ ଆପଣଙ୍କ ସାମ୍ରାଜ୍ୟରେ ସବୁଠାରୁ ବୃଦ୍ଧ କୃଷକ ଯିଏ ଥିବ, ଏବେ ତ ହେଉନି, ବହୁ ପୁରାକାଳରେ କେବେ କ'ଣ ହୋଇଥିବ, ସବୁଠାରୁ ବଡ଼ ବୃଦ୍ଧ କୃଷକ ବୟସ୍କ ବୃଦ୍ଧ କୃଷକ ଅଛି, ତାକୁ ଆପଣ ଠାପ କରନ୍ତୁ, କିଏ ଅଛି ତାକୁ ଆପଣ ପଚାରନ୍ତୁ, ସେ କିଛି ଯଦି କହିପାରିବ। ଠାପ କରିକିରି ବହୁ ବୃଦ୍ଧ କୃଷକଙ୍କୁ ଠାପ କରାଗଲା, ତାଙ୍କୁ ଅଣାଗଲା। ସେ କୃଷକର ମୋତେ ବୃଦ୍ଧ ହୋଇଯାଇଛନ୍ତି, ତାଙ୍କ ଆଖିକି ଭଲ ଦେଖାଯାଉନି, କାନକୁ ଭଲ ଶୁଭୁନି, ନାତ ପଡ଼ିଗଲାଣି, ଅଣ୍ଟା ଭାଙ୍ଗିଗଲାଣି, ନଈ ନଈ ଚାଲୁଛନ୍ତି, ବଡ଼ କଷ୍ଟରେ ଚାଲୁଛନ୍ତି, ଦୁଇଟା ଆଶା ବାଡ଼ି ଧରିଛନ୍ତି, ବଡ଼ କଷ୍ଟରେ, ଯାହା କହନ୍ତି ଚମ ଧୁଡ଼ୁ ଧୁଡ଼ୁ ହାଡ଼ କୁଡ଼ୁକୁଡ଼ୁ ହେଲାଣି ତାଙ୍କର, ଏଇ ଅବସ୍ଥା ହେଲାଣି। ସେ ଆସିଲେ ଦାଦାଙ୍କ ଦରବାରକୁ ଆସିଲେ, ରାଜା ତାଙ୍କୁ ସେଠୁ ଦେଖେଇଲେ, ସେ ଶସ୍ୟକୁ ଦେଖ, ଏ ଶସ୍ୟ ତୁମେ ସମୟରେ ଏକ ତୁମେ ଉତ୍ପାଦନ କରୁଥିଲ, ଅମଳ କରୁଥିଲ ପ୍ରକାର ଶସ୍ୟ। ସେ ତାଙ୍କ ଆଖି ଭଲ ଦେଖାଯାଉନି, ଚାମୁଡ଼ି ଚାମୁଡ଼ି ଦେଖି କହିଲେ ନା ଆଜ୍ଞା ଆମ ସମୟରେ ଇଏ ହେଉନଥିଲା, ଆମର ବାପକୁ ଆପଣ ପଚାରନ୍ତୁ, ସେ ଯଦି କହିପାରିବେ ଆମେ କହିପାରିବା। ତୁମ ବାପ ଅଛନ୍ତି ନା? ହଁ ଆମର ବାପ ଅଛନ୍ତି। କେଉଁଠି ତୁମ ବାପ ଅଛନ୍ତି? ନା ଆମର ଜାଗାରେ ଆମ ବାପ ଅଛନ୍ତି। ଯାହା କହିଲା ସେଠି ଗଲେ ତାଙ୍କ ବାପ ଧରି ଆଣିଲେ, ତା ବାପ ୟାଙ୍କ ଅପେକ୍ଷା ଟିକେ ଅଧିକ ସୁସ୍ଥ ଅଛନ୍ତି, ସେ ଗୋଟେ ଆଶାବାଡ଼ି ଧରିକିରି ଚାଲୁଛନ୍ତି, ଏ ଯୋଡ଼େ ଧରିକିରି ଆସୁଥିଲେ, ଅଣ୍ଟା ଫଣ୍ଟା ଭାଙ୍ଗି ନେଇ ଗୋଟେ ଆଶାବାଡ଼ି ଧରିକିରି ସେମାନେ ଆସୁଛନ୍ତି, ତାଙ୍କ ପୁତ୍ର ଅପେକ୍ଷା ବାପ ଅଧିକ ସୁସ୍ଥ ଅଛନ୍ତି। ତାଙ୍କୁ ଦେଖେଇଲେ, ସେ ବର୍ତ୍ତମାନ ଟିକେ ଦେଖିପାରୁଛନ୍ତି, କାନକୁ ଶୁଣୁଛି ମଧ୍ୟ। ତାଙ୍କୁ ଦେଖେଇଲେ ରାଜା, ଦେଖ ତୁମ ସମୟରେ ଶସ୍ୟ ଉତ୍ପାଦନ ତୁମେ କରୁଥିଲ କି? ସେ କହିଲେ ନା ଆଜ୍ଞା ନା ଆମ ସମୟରେ ହେଉନଥିଲା, ମୋ ବାପକୁ ପଚାରନ୍ତୁ, ସେ ଯଦି କହିପାରେ। ଆଚ୍ଛା ତୁମ ବାପ ଅଛନ୍ତି ନା? ହଁ ଆମ ବାପ ଅଛନ୍ତି। ତୁମ ବାପ କେଉଁଠି ଅଛନ୍ତି? ନା ଆମ ଗାଁରେ ଅଛନ୍ତି। ସେ ଯାହାକୁ ତାଙ୍କ ବାପାଙ୍କୁ ଧରି ଆଣିଲେ, ତା ବାପା ତ ତାଙ୍କ ଅପେକ୍ଷା ଆହୁରି ସୁସ୍ଥ ସବଳ, ତାଙ୍କର କିଛି ଆଶାବାଡ଼ି ଫାଶବାଡ଼ି କିଛି ଦରକାର ନାହିଁ, ଭଲ ସବଳ ସୁସ୍ଥ ସବଳ ଅଛନ୍ତି, ଆଖିକି ଭଲ ଦେଖାଯାଉଛି, କାନକୁ ଭଲ ଶୁଭୁଛି, ଦାନ୍ତ କିଛି ପଡ଼ିନି, ସବ୍ ବାସ ଚାଲି ଆସିଲେ ଟନ୍ ଟନ୍। ତାଙ୍କୁ ଦେଖେଇଲେ, ସେ କହିଲେ ହଁ ହଁ ଆମ ସମୟରେ ବହୁତ ହେଲା, ଆମ ସମୟରେ ଆମେ ଏଇ ପ୍ରକାର ଶସ୍ୟ ଉତ୍ପାଦନ କରୁଥିଲୁ, ଏଡ଼େ ବଡ଼ ଶସ୍ୟ। ଆଚ୍ଛା ତୁମେ ଶୁଣନ୍ତୁ, ହଁ ଆଚ୍ଛା କେଉଁ ଜମିରେ କରୁଥିଲ ସେ ଜମିଟାକୁ ମୋତେ ଦେଖା, କେଉଁ ଜମିରେ କରୁଥିଲ? ସେଟା ଆଜ୍ଞା ସେମିତି ନିର୍ଦ୍ଦିଷ୍ଟ ଜମି ସର୍ବତ୍ର ହେଉଥିଲା, ନିର୍ଦ୍ଦିଷ୍ଟ ଜମି ଆମେ କହିବା, ଆମର ନିଜର ବ୍ୟକ୍ତିଗତ ମାଲିକାନା କିଛି ନାହିଁ, କିଛି ନଥିଲା ସେତେବେଳେ, ଏଇଟା ମୋର ଜମି, ମୋର ଘର ଦ୍ୱାର ସମସ୍ତ ଜମି, ଏଇଟା ବ୍ୟକ୍ତିଗତ ମାଲିକାନା ଆମ ସମୟରେ ନଥିଲା, ସବୁ ତ ଭଗବାନଙ୍କର, ସବୁ ଭଗବାନଙ୍କର, ଆମର ବ୍ୟକ୍ତିଗତ ମାଲିକାନା କିଛି ନଥିଲା। ଯାହାର ଯେତେ ଶକ୍ତି ଅଛି ସେ ତାର ଭଗବାନଙ୍କର ସମ୍ପତ୍ତି, ସେତିକି ଜମିରେ ଚାଷ କରୁ, କ୍ଷତି କରୁ, ଆଉ ଭଗବାନଙ୍କ ସମ୍ପତ୍ତି ଭାଗ ସବୁ ଭଗବାନଙ୍କର, ମୁଁ ଭଗବାନଙ୍କର, ଭଗବାନ ସମ୍ପତ୍ତିରେ କ୍ଷତି କରିବା ଆମର କାମ, ଶସ୍ୟ ଉତ୍ପାଦନ କରିବା ଆମର କାମ, ତେଣୁ ସେ କରୁ ଯାହାର ଶକ୍ତି ସେତିକି ଅଧିକାର କରିବାର କିଛି ବାଧା ନଥିଲା। ସେଥିପାଇଁ ଏ ଶସ୍ୟ ପାଉଥିଲି, ଏତେ ବଡ଼ ବଡ଼ ଶସ୍ୟ, ଆଉ ଏତେ ଶସ୍ୟରେ ଏତେ ଯାହା କହନ୍ତି କ'ଣ ଭାଇଟାଲ କହୁଛନ୍ତି, ଭାଇଟାଲିଟି ଜୀବନୀ ଶକ୍ତି, ହଁ ପୋଷଣ ଶକ୍ତି ଏ ପ୍ରକାର ଥିଲା, ଯାହାକୁ ଖାଇଥିଲେ ଆମେ ବର୍ତ୍ତମାନ କିପରି ସୁସବଳ ଅଛୁ। ଦାସ ମୋ ପୁଅକୁ ଦେଖନ୍ତୁ, ମୋ ନାତିକି ଦେଖନ୍ତୁ, ଏମାନେ ଶସ୍ୟ କ୍ଷୁଦ୍ର ହେଇଗଲାଣି, ଛୋଟ ଛୋଟ ନୋ ଭାଇଟାଲିଟି, କୌଣସି ଭାଇଟାଲିଟି ନାହିଁ। କାରଣ ସେ ବ୍ୟକ୍ତିଗତ ମାଲିକାନା କଲେ, ମୋର ମୋର କହିଲେ, ଚୋର ହେଇଗଲେ ସେମାନେ ଭଗବାନଙ୍କର ବୋଲି କହିଲେ ନା, ଏଇଟା ସେ କହିଛି ଗୋଟେ ଗପରେ କହିଛି। ଲିଓ ଟଲଷ୍ଟୟ କହିଛନ୍ତି ଦାଦା ହେଇଟି କହିଛନ୍ତି ସେଇଟା ସେଥିପାଇଁ ନାଇସ୍ ଷ୍ଟୋରି ଯେଉଁଟାକି ସପୋର୍ଟ କରୁ ବିଷୟବସ୍ତୁ ଏ ବେଦ ବେଦାନ୍ତର ଉପନିଷଦର ଭାଗବତର ଏ ମନୋଯାକୁ ସେଇଟା କଥା ସେ ମହାଦମ୍ମାନ ବି କହିଲେ ଭକ୍ତିବିନ୍ଦ କହିଲେ ଆମର ବନିତେ ପ୍ରଭୁ ଆର କିଛୁ ନାହିଁ, ମୁଁ କହିବାର କିଛି ଜିନିଷ ନାହିଁ, ସବୁ ଆପଣଙ୍କ କହିବେ।